ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପଞ୍ଜାବର ଆଦମପୁର ସାମରିକ ଘାଟିରେ ବୀର ଯବାନଙ୍କୁ ଭେଟି ସାଧୁବାଦ ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧି ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି କରାଯିବ ସର୍ଭେ। ଏବଂ ଆକଳନର ଛଅ ଦିନ ପୂର୍ବରୁ ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପଞ୍ଜାବସ୍ଥିତ ଆଦମପୁର ସାମରିକ ଘାଟି ପରିଦର୍ଶନ କରି ବୀର ଯୋଦ୍ଧା ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବୀର ସୈନିକମାନଙ୍କ ସାହସୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦୃଢ଼ ଲକ୍ଷ୍ୟ, ଅଦମ୍ୟ ସାହସ ଏବଂ ନିର୍ଭୀକତାର ପରିଚୟ ଦେଇଛନ୍ତି, ସେମାନଙ୍କ ସହ କଥା ହେବା ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ଆମ ସଶସ୍ତ୍ର ବାହିନୀ ଯେଉଁ ସମର୍ପଣ ଭାବ ପ୍ରଦର୍ଶନ କରିଛନ୍ତି, ସେଥିଲାଗି ସେ କୃତଜ୍ଞତା ପ୍ରକାଶ କରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୁର ଅନ୍ତର୍ଗତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ଅନେକଗୁଡ଼ିଏ ଆତଙ୍କୀ ଶିବିରକୁ ନଷ୍ଟ କରିବା ସହ ଭାରତୀୟ ସେନା ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ, ଆତଙ୍କବାଦକୁ ସମୂଳେ ବିନାଶ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପରମାଣୁ ଅସ୍ତ୍ରର ଭୟ ଦେଖାଇ ଆତଙ୍କବାଦ ଆକ୍ରମଣ କଲେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯିବ। ଅପରେସନ ସିନ୍ଦୁରର ସଫଳତା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ 11 ଦିନିଆ ତିରଙ୍ଗା ଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଭାରତୀୟ ସଶସ୍ତ୍ର ବାହିନୀର ପାକିସ୍ତାନ ବିରୁଦ୍ଧରେ ସଫଳ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାମରିକ କର୍ମଚାରୀ, ସମାଜସେବୀ, ସାମାଜିକ ଅନୁଷ୍ଠାନ ଓ ବିଜେପିର ପ୍ରମୁଖ ନେତାମାନେ ସାମିଲ ହେବେ। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ଏହି ଅବସରରେ ଆଜି ଜିଲ୍ଲାସ୍ତରରେ ଦଳ ପକ୍ଷରୁ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜିଠାରୁ ରାଜ୍ୟର 10ଟି ପ୍ରମୁଖ ସ୍ଥାନରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚାନ୍ଦବାଲିଠାରେ ଆଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆସନ୍ତା 15 ତାରିଖରେ କରଞ୍ଜିଆ, 17ରେ ଜଗତସିଂହପୁର, 18ରେ ଅନୁଗୁଳ, 20ରେ ସୁବର୍ଣ୍ଣପୁର, 22ରେ ଭବାନୀପାଟଣା, 26ରେ ରାୟଗଡ଼ା, 28ରେ ଭଞ୍ଜନଗର, 30 ଓ 31 ତାରିଖରେ ସୁନ୍ଦରଗଡ଼ ଏବଂ ଢେଙ୍କାନାଳଠାରେ ଚାଷୀ ସମାବେଶ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୂତନ ଯୋଜନାର କାର୍ଯ୍ୟକାରିତା, ବିଭାଗମାନଙ୍କରେ ଖାଲିଥିବା ପଦବୀ ପୂରଣ, ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଧାରିତ ଅବସରକାଳୀନ ପ୍ରାପ୍ୟ ଏବଂ ପେନ୍ସନ୍ ପ୍ରଦାନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ କମିଶନରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦଶମ ପରୀକ୍ଷା ପାସ୍ ହାର 93.66% ରହିଛି। ଗତବର୍ଷ ତୁଳନାରେ 0.06% ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ 23,71,949 ଜଣ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 22,21,636 ଜଣ କୃତକାର୍ଯ୍ୟ ହୋଇଛନ୍ତି। ତ୍ରିଭେନ୍ଦ୍ରମ ଜୋନ୍ 99.79% ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱର ଜୋନ୍ 92.64% ରଖି 12 ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଦ୍ୱାଦଶରେ ପାସ୍ ହାର 88.39% ରହିଛି। ଛାତ୍ରୀଙ୍କ ପାସ୍ ହାର 91.64% ଥିବାବେଳେ ଛାତ୍ରଙ୍କ ପାସ୍ ହାର 85.70% ରହିଛି। ଭୁବନେଶ୍ୱର ଜୋନ୍ରେ ପାସ୍ ହାର 83.64% ଥିବାବେଳେ ଓଡ଼ିଶାର ପାସ୍ ହାର 78.74% ରହିଛି। CBSE results.nic.in, results.cbse.nic.in ଏବଂ digilocker.gov.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରୁଛନ୍ତି। ପିଏମ୍ ଆବାସ ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 15 ତାରିଖ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା 34 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି। ଆସନ୍ତା 15 ତାରିଖ ପରେ ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କ ସର୍ଭେ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 1,08,00,000 ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବିଭବ ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ଯାତ୍ରା କମିଟି ଓ ଅନୁଷ୍ଠାନଗୁଡ଼ିକ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁର ସର୍କିଟ୍ ହାଉସ୍ଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା 25 ତାରିଖରେ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି,
ଶୀତଳଷଷ୍ଠୀ ଯାତ୍ରାର ସମୀକ୍ଷା ଅନୁଷ୍ଠିତ ହେଲା, ଯେଉଁଥିରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଠାରୁ ଆରମ୍ଭ କରିକି ଆଇଜି ନର୍ଦନ ଡିଭିଜନଠାରୁ ଆରମ୍ଭ କରି କଲେକ୍ଟର, ଏସ୍ପି, ସ୍ୱାସ୍ଥ୍ୟ ବିଭାଗ, ପିଇବା ପାଣି ବିଭାଗ, ୱାସ୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲ କମିଶନର, ଏ ସମସ୍ତଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହେଲା। ଏଥର ଧୀରେ ଧୀରେ ତାପମାନ ବୃଦ୍ଧି ପାଉଛି, ହିଟ୍ ୱେଭ୍ରେ ପ୍ରଭାବିତ ହେବି ନାହିଁ ଏବଂ ବିଜୁଳି କେମିତି ବିଭ୍ରାଟ ହେବ ନାହିଁ, 24 ଘଣ୍ଟିଆ ଅନ୍ଇଣ୍ଟରପ୍ଟେଡ୍ ପାୱାର ସପ୍ଲାଏ ହେବ। 12 ଖଣ୍ଡେ ଜାଗାରେ ସ୍ୱାସ୍ଥ୍ୟ କ୍ୟାମ୍ପ ମାନେ ସରକାରୀ ସ୍ତରରେ ଲଗା ହେଉଛି। ଭୀମସାରରୁ ମଧ୍ୟ ଏଥର ଡାକ୍ତରମାନଙ୍କୁ ଆମେ ଯାତ୍ରା ସମୟରେ ଲଗେଇବୁ।
ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୀତଳଷଷ୍ଠୀ ପାଇଁ ଲଗ୍ନ ଚିଟାଉ ଥାଳଉଠା ଅନୁଷ୍ଠିତ ହୋଇଯାଇଛି। ମଣିବାବାଙ୍କ ଆଜ୍ଞାମାଳ ମୁକ୍ତିମଣ୍ଡପରୁ ଆସିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ଶିବ ବିବାହ ପାଇଁ ବରପିତାଙ୍କ ହସ୍ତରେ ତାଳପତ୍ର ଲେଖନୀ ପ୍ରଦାନ କରାଯାଇଥିଲା। ଏହି ଲଗ୍ନ ଚିଟାଉ ଥାଳ ନଗର ପରିକ୍ରମା ପରେ ରୀତିନୀତିରେ ବିବାହ ପାଇଁ ସମୟ ନିର୍ଘଣ୍ଟ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ 3ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। କୋଣାର୍କ ଏକ୍ସପ୍ରେସ୍, ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର ବିଶାଖାପଟ୍ଟନମ୍ ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ଏହିସବୁ ଟ୍ରେନ୍ ପୂର୍ବରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ସ୍ଥିତ ମୁଖ୍ୟ ରେଳ ଷ୍ଟେସନରୁ ଯାତ୍ରା କରୁଥିଲା। ବିଶିଷ୍ଟ ଗୀତିକାର ରଜନୀକାନ୍ତ ନାୟକ ଓ କଣ୍ଠଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସାଇଙ୍କୁ ଚଳିତ ବର୍ଷର ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ସ୍ମୃତି ସଂସଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ 25 ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ସାଗର ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଣ୍ଡାମାନ ଛୁଇଁବା ପରେ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଚଳିତ ବର୍ଷ 6 ଦିନ ଆଗରୁ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ ବାୟୁମଣ୍ଡଳ ଏବଂ ଅନ୍ୟାନ୍ୟ ପରିସ୍ଥିତି ଅନୁକୂଳ ରହିଛି। ଅନ୍ୟପକ୍ଷରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମୌସୁମୀ ବାୟୁ ଆକଳନ ଅନୁସାରେ ଚଳିତ ମାସ 27 ତାରିଖ ସୁଦ୍ଧା ମୌସୁମୀ କେରଳ ତଟ ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ କେରଳ ଛୁଇଁବାର 10ରୁ 12 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆକଳନ ଅନୁସାରେ ଆସନ୍ତା ଜୁନ୍ ମାସ 8 ତାରିଖରୁ 10 ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ। ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ ପୂର୍ବବର୍ଷ ଭଳି ସ୍ୱାଭାବିକ ରହିବ। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, ବଲାଙ୍ଗୀର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ସମେତ 25ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଜାବର ଆଦମପୁର ସାମରିକ ଘାଟିରେ ବୀର ଯବାନମାନଙ୍କୁ ଭେଟି ସାଧୁବାଦ ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 10ମ ଓ 12ମ ଶ୍ରେଣୀ ପରୀକ୍ଷା ଫଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧି ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ହେବ ସର୍ଭେ ଏବଂ ଆକଳନର 6 ଦିନ ପୂର୍ବରୁ ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।